ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ଜୀବନ ସାଗର ତୀରେ ସନ୍ଧ୍ୟା ଭାସଇ ନଈରେ, ଜୀବନ ସାଗର ତୀରେ ସନ୍ଧ୍ୟା ଭାସଇ ନଈରେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ବିଗତ ଦିନର କଥା ଯେତେ ବସି ମନେ ମନେ ଭାବେ, ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ, ମହୋଦଧି ପରିହେବି କେବେ ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନଈରେ, ଜୀବନ ସାଗର ତୀରେ ସନ୍ଧ୍ୟା ଆସଇ ନଈରେ।
ପ୍ରିୟ ଶ୍ରୋତା ବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ସୃଷ୍ଟିକର୍ତ୍ତା ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଇ ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣ ଯେ ଏହି କାର୍ଯ୍ୟକ୍ରମ ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରୁଛନ୍ତି ଏବଂ ଆପଣଙ୍କ ରୋଗରୁ ସୁସ୍ଥତା ପାଇଛନ୍ତି, ସେଥିପାଇଁ ଆମମାନେ ବିଶେଷ ଖୁସି, ପ୍ରଭୁଙ୍କ ନାମକୁ ଧନ୍ୟବାଦ ଦେଉ। କିନ୍ତୁ ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣି ଉପକୃତ ହେବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଏହି କାର୍ଯ୍ୟକ୍ରମ ଅଂଶୀ କରାନ୍ତୁ, ଆଉ ସେମାନଙ୍କୁ ମଧ୍ୟ ଆମ ସହିତ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଆପଣଙ୍କ ନିମନ୍ତେ ଆମେ ପ୍ରାର୍ଥନା କରୁଅଛୁ, ପ୍ରଭୁ ଆପଣଙ୍କୁ ଆଶୀର୍ବାଦ କରନ୍ତୁ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ, ତୁମର ପ୍ରଶଂସା କରୁଅଛୁ ଏହି ସୁନ୍ଦର ସମୟ ପାଇଁ। ପ୍ରଭୁ, ଆମେ ନିବେଦନ ପ୍ରାର୍ଥନା କରୁଅଛୁ, ତୁମର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଉ ଯେତିକି ସମୟ ଧରି ପ୍ରଭୁ ଆମେ ତୁମର ବାକ୍ୟ ଅଧ୍ୟୟନ ବା ଶ୍ରବଣ କରିବୁ, ସେଥିନିମନ୍ତେ ପ୍ରଭୁ ଆମମାନଙ୍କୁ ଧୀର ସ୍ଥିର ଚିତ୍ତ ଦାନ କର ଏବଂ ଏକ ସରଳ ବିଶ୍ୱାସର ହୃଦୟ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ପ୍ରଭୁ ତୁମେ ଆମମାନଙ୍କୁ ଆଶୀର୍ବାଦ କର। ଆମମାନେ ଯେଉଁ ଯେଉଁ ସ୍ଥାନରେ ଦୁର୍ବଳ ଅଛୁ ପ୍ରଭୁ, ତୁମେ ଆମମାନଙ୍କୁ ସବଳ କର। ପ୍ରତ୍ୟେକ ଶ୍ରୋତାବନ୍ଧୁମାନଙ୍କୁ ତୁମେ ଆଶୀର୍ବାଦ କର। ଏ ସମସ୍ତ ପ୍ରାର୍ଥନା ଆମମାନଙ୍କର ଉଦ୍ଧାରକର୍ତ୍ତା, ଜୀବିତ, ପୁନରୁଦ୍ଧିତ ପ୍ରିୟ ପ୍ରଭୁ ଯୀଶୁଙ୍କ ନାମରେ ଏହି ଅଳ୍ପ ଭିକ୍ଷା ମାଗୁଅଛୁ, ଆମେନ୍। ଆସନ୍ତୁ ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ଗାଲାତୀୟ ପତ୍ରର ପାଞ୍ଚ ପର୍ବର ଷୋହଳ ପଦରୁ ଆରମ୍ଭ କରି ତେଇଶ ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏହି ଅଂଶର ମୁଖ୍ୟ ପ୍ରସଙ୍ଗ ହେଉଛି ବିଶ୍ୱାସ ଦ୍ୱାରା ଉଦ୍ଧାରପ୍ରାପ୍ତ ହୋଇ ଆତ୍ମାଙ୍କ ଦ୍ୱାରା ଜୀବନଯାପନ, ଆତ୍ମାଙ୍କ ଫଳ ଉତ୍ପନ୍ନ କରାଏ। ତେବେ ଏହି ବିଭାଗର ମୁଖ୍ୟ ପ୍ରସଙ୍ଗ ହେଉଛି ପବିତ୍ର ଆତ୍ମାଙ୍କ ଦ୍ୱାରା ପବିତ୍ରୀକରଣ। ଏହି ପ୍ରସଙ୍ଗ ଉପରେ ଭିତ୍ତି କରି ପାଉଲ ବର୍ତ୍ତମାନ କହିବାକୁ ଯାଉଅଛନ୍ତି ଯେ ଆତ୍ମାରେ ଚାଲିବା ଦ୍ୱାରା ଆତ୍ମାଙ୍କ ଫଳ ଉତ୍ପନ୍ନ ହୋଇଥାଏ। ଆମେ ଯେତେବେଳେ ଏହି ଗୁରୁତ୍ୱପୂର୍ଣ୍ଣ ବିଭାଗ ମଧ୍ୟରେ ପ୍ରବେଶ କରୁଅଛୁ, ଏଠାରେ ମୁଁ ପୁନରାବୃତ୍ତି କରିବାକୁ ଚାହେଁ ଓ ଆମମାନେ ଏଥିପୂର୍ବରୁ ଯାହା ସବୁ ଆଲୋଚନା କରିଥିଲୁ ତହିଁରେ ବାନ୍ଧିଦେବାକୁ ଚାହେଁ। ଏହି ବିଭାଗରେ ମୁଖ୍ୟ ପ୍ରସଙ୍ଗ ହେଉଛି ଆତ୍ମାଙ୍କ ଦ୍ୱାରା ପବିତ୍ରୀକରଣ। ପାଉଲ ଆମମାନଙ୍କୁ କହିଛନ୍ତି ଯେ ସ୍ୱାଧୀନତା ନିମନ୍ତେ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି, ଅତେବେ ସ୍ଥିର ହୋଇ ରୁହ ଏବଂ ଦାସତ୍ୱ ଜୁଆଳିରେ ଆଉଥରେ ଯୋଚା ନ ଯାଅ। ତାହେଲେ କେଉଁ ବିଷୟରୁ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି? ତେବେ ପ୍ରଥମ ପର୍ବର ଚାରିପଦରେ ସେ ଆମମାନଙ୍କୁ କହନ୍ତି ଯେ ଏହି ବର୍ତ୍ତମାନର ମନ୍ଦ ଜଗତରୁ ଖ୍ରୀଷ୍ଟ ଆମମାନଙ୍କୁ ମୁକ୍ତ କରିଅଛନ୍ତି। ତାହା ହେଉଛି ଆମେ ଏହି ଜଗତର ସେବା କରିବାକୁ ପଡ଼ିବ ନାହିଁ। ଏହାପରେ ଦୁଇ ପର୍ବର କୋଡ଼ିଏ ପଦରେ ସେ କହନ୍ତି, ମୁଁ ଜୀବିତ ତଥାପି ମୁଁ ନୁହେଁ, ଆପଣ ଓ ମୁଁ ଆମେ ଖ୍ରୀଷ୍ଟୀୟ ଜୀବନଯାପନ କରିପାରିବା ନାହିଁ, କିନ୍ତୁ ଖ୍ରୀଷ୍ଟ ଆମମାନଙ୍କ ମଧ୍ୟରେ ବାସ କରିପାରିବେ। କି ଚମତ୍କାର ସ୍ୱାଧୀନତା! ଏହାପରେ ତିନି ପର୍ବର ତେର ପଦରେ ସେ କହନ୍ତି ଯେ ଆମ୍ଭେମାନେ ବ୍ୟବସ୍ଥାର ଅଭିଶାପରୁ ମୁକ୍ତ ହୋଇଅଛୁ, ଆମ୍ଭେମାନେ ବ୍ୟବସ୍ଥାର ବିଚାର ଓ ଦୋଷରୁ ମୁକ୍ତ ହୋଇଅଛୁ। ପ୍ରକୃତରେ ଆମେ ସେହି ବ୍ୟବସ୍ଥାରୁ ହିଁ ମୁକ୍ତ ହୋଇଅଛୁ। ଗାଲାତୀୟ ଚାରିପର୍ବର ଚାରି ଓ ପାଞ୍ଚ ପଦ ମଧ୍ୟରେ ଏହିପରି ଲେଖା ଅଛି, କିନ୍ତୁ କାଳ ସମ୍ପୂର୍ଣ୍ଣ ହୁଅନ୍ତେ ଈଶ୍ୱର ଆପଣା ନିକଟରୁ ନିଜ ପୁତ୍ରଙ୍କୁ ପ୍ରେରଣ କଲେ, ସେ ସ୍ତ୍ରୀଜାତ ହୋଇ ବ୍ୟବସ୍ଥାଧୀନ ହେଲେ, ଯେପରି ସେ ମୂଲ୍ୟ ଦେଇ ବ୍ୟବସ୍ଥାଧୀନ ଲୋକମାନଙ୍କୁ ମୁକ୍ତ କରନ୍ତି, ପୁଣି ଆମ୍ଭେମାନେ ପୁତ୍ରତ୍ୱର ଅଧିକାର ପ୍ରାପ୍ତ ହେଉ। ତେବେ ଆତ୍ମାରେ ଚାଲିବା ଦ୍ୱାରା ଆମମାନେ ଆତ୍ମାଙ୍କ ଫଳ ଧାରଣ କରିଥାଉ। ପାଉଲ ବର୍ତ୍ତମାନ ଶାରୀରିକ ଅଭିଳାଷ ନେଇ ଜୀବନଯାପନ କରିବା ସହିତ ଆତ୍ମାରେ ଚାଲିବା ଜୀବନ ମଧ୍ୟରେ ଏକ ଭିନ୍ନତା ଦର୍ଶାଇବାକୁ ଯାଉଅଛନ୍ତି। ତେବେ ଦେଖନ୍ତୁ ପାଞ୍ଚ ପର୍ବର ଷୋହଳ ପଦରେ ଲେଖା ଅଛି, ମୋହର ଭାବ ଏହି, ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ତୁମେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବ ନାହିଁ। ଏହି ପଦଟି ଖ୍ରୀଷ୍ଟ ବିଶ୍ୱାସୀର ଜୀବନଯାପନ ନେଇ ଏକ ମହାନ ନିୟମ ପ୍ରକାଶ କରେ। ଆତ୍ମାଙ୍କ ଦ୍ୱାରା ଆଚରଣ କର, ତାହେଲେ ଆମ୍ଭେମାନେ ଶରୀରର ଅଭିଳାଷ ପୂର୍ଣ୍ଣ କରିବା ନାହିଁ। ଅନେକ ବିଷୟ ଅଛି ଯାହାକି ମନ୍ଦ ବା ଖରାପ ବୋଲି ଜଣାପଡ଼େ ନାହିଁ, ବା ସେଗୁଡ଼ିକ ଖରାପ ନୁହେଁ, ମାତ୍ର ସେହିସବୁ ଆତ୍ମିକ ବିଷୟଗୁଡ଼ିକର ସ୍ଥାନ ଅଧିକାର କରିନିଅନ୍ତି। ଏହି ଶାରୀରିକ ଅଭିଳାଷ ମଧ୍ୟରେ ଅନେକ ବିଷୟ ଅଛି ଯାହାକି ଅନୈତିକ ନୁହେଁ, ମାତ୍ର ଶାରୀରିକ, ଯଥା ସଙ୍ଗୀତ, କଳା ଇତ୍ୟାଦି। ଏହି ଜଗତ ମଧ୍ୟରେ ଯେକୌଣସି ବିଷୟ ଆତ୍ମିକ ବିଷୟ ସବୁର ସ୍ଥାନ ଅଧିକାର କରେ, ସେହିସବୁ ଶାରୀରିକ। ଆମମାନଙ୍କ ନିମନ୍ତେ ନିୟମ ହେଉଛି ଆତ୍ମାରେ ପରିଚାଳିତ ହେବା। ଯଦି ଆମେ କରୁ, ତାହେଲେ ଆମେମାନେ ଶାରୀରିକ ଅଭିଳାଷ ପୂର୍ଣ୍ଣ କରିବା ନାହିଁ। ଏ ଜଗତରେ ଅନେକ ବିଷୟ ଅଛି ଯେଉଁସବୁ ବିଷୟ ନିଜେ ମନ୍ଦ ନୁହେଁ, ମାତ୍ର ସେହିସବୁ ଆତ୍ମିକ ବିଷୟ ସବୁର ସ୍ଥାନ ଅଧିକାର କରିପାରେ। ଅନେକ ଆଜି ଜଗତର ଜାଗତିକ ଆମୋଦ ପ୍ରମୋଦରେ ଏତେଦୂର ମଜିଯାଆନ୍ତି ଯେ ଈଶ୍ୱରଙ୍କ ବାକ୍ୟ ଅଧ୍ୟୟନ କରିବା ନିମନ୍ତେ ଭୁଲିଯାଆନ୍ତି। ଏପରିକି ଅନେକ ଆଜି ଟେଲିଭିଜନ ସମ୍ମୁଖରେ ଘଣ୍ଟା ଘଣ୍ଟା ଧରି ବସି ରହନ୍ତି, ମାତ୍ର ଈଶ୍ୱରଙ୍କ ଆରାଧନା ନିମନ୍ତେ ସମୟ ଦେବା ସେମାନଙ୍କ ପକ୍ଷେ କଷ୍ଟକର ହୋଇଯାଏ। ତେବେ ମୁଁ କହୁନାହିଁ ଯେ ଟେଲିଭିଜନ ଦେଖିବା ପାପ ବା ଭୁଲ, କିନ୍ତୁ ଟେଲିଭିଜନ ଦେଖିବା ହେଉଛି ଶାରୀରିକ ଅଭିଳାଷ। ତେବେ ସେହି ସମସ୍ତ ବିଷୟରୁ ଦୂରେଇ ରହିବା ଉଚିତ। ଧରିନିଅନ୍ତୁ ଟେଲିଭିଜନ, ଏହା ଖରାପ ନୁହେଁ, ମାତ୍ର ଏହି ଟେଲିଭିଜନ ଦେଖିବାରେ ଅନେକ ସମୟ ଅତିବାହିତ ହୋଇଯାଏ। ଏହି ଟେଲିଭିଜନ ମନୁଷ୍ୟର ମନକୁ ଅଧିକାର କରିନିଏ, ତା'ର ହୃଦୟକୁ ଅଧିକାର କରିନିଏ ଓ ଆତ୍ମିକ ବିଷୟର ସ୍ଥାନ ଅଧିକାର କରିନିଏ, ଆଉ ତାହା ହିଁ ଭୁଲ। ଆଜି ଅନେକଙ୍କର ଜୀବନ ଏହି ଟେଲିଭିଜନ ଲାଗି ବିପଦଗାମୀ ହୋଇଅଛି। ଏହା ହିଁ ହେଉଛି ଶାରୀରିକ ଅଭିଳାଷ। ତେଣୁ ଏହିପରି ଅନେକ ବିଷୟକୁ ଆପଣ ଦୃଷ୍ଟାନ୍ତ ସ୍ୱରୂପେ ନେଇପାରିବେ ଯାହାକି ଆତ୍ମିକ ସ୍ଥାନକୁ ଅଧିକାର କରିନିଏ, ସେହିସବୁ ଶାରୀରିକ ଅଭିଳାଷର ଅନ୍ତର୍ଭୁକ୍ତ। ପାଞ୍ଚ ପର୍ବର ସତର ପଦରେ ଲେଖା ଅଛି, କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ, ଯେଣୁ ଏହି ଦୁଇ ପରସ୍ପରର ବିପରୀତ, ଫଳତଃ ତୁମେମାନେ ଯାହା ଯାହା ଇଚ୍ଛା କର ସେହିସବୁ କରିପାର ନାହିଁ। ତାହା ହିଁ ହେଉଛି ସେହି ପୁରାତନ ସ୍ୱଭାବ ଯାହାକି ତାହା ସାଧନ କରିବାକୁ ଚାହେଁ, ତାହା ଆତ୍ମାଙ୍କ ପ୍ରତିକୂଳ। ଏହା ହିଁ ହେଉଛି ଲକ୍ଷ୍ୟ କରିବାର ଗୁରୁତ୍ୱପୂର୍ଣ୍ଣ ବିଷୟ, କାରଣ ଶରୀରର ଅଭିଳାଷ ଆତ୍ମାଙ୍କ ପ୍ରତିକୂଳ ଆଉ ଆତ୍ମାଙ୍କ ଅଭିଳାଷ ଶରୀରର ପ୍ରତିକୂଳ। ତେବେ ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଏକ ନୂତନ ସ୍ୱଭାବ ରହିଅଛି। ଏହା ହିଁ ଯାହାକି ପ୍ରଭୁ ଯୀଶୁ ଖ୍ରୀଷ୍ଟ ନିକୋଦିମଙ୍କୁ କହିଥିଲେ, ମାଂସରୁ ଯାହା ଜାତ ତାହା ମାଂସ ଆଉ ଆତ୍ମାରୁ ଯାହା ଜାତ ତାହା ଆତ୍ମା, ଯାହାକି ଯୋହନ ତିନି ପର୍ବର ଛଅ ପଦରେ ଲେଖା ଅଛି। ତଥାପି ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଶାରୀରିକ ପୁରାତନ ସ୍ୱଭାବ ରହିଅଛି, ଆଉ ସେ ଏହି ଜୀବନରେ ଏହାଠାରୁ ମୁକ୍ତି ପାଇପାରିବ ନାହିଁ। କିନ୍ତୁ ଆମେ ଯେଉଁ ଭାବୁ ଯେ ଆମେ ସେହି ପୁରାତନ ସ୍ୱଭାବରୁ ମୁକ୍ତି ପାଇପାରିବୁ ବୋଲି, ତାହା ଏକ ମସ୍ତ ବଡ଼ ଭୁଲ। ଯୋହନ କହନ୍ତି, ଆମ୍ଭମାନଙ୍କର ପାପ ନାହିଁ, ଏହା ଯଦି କହୁ ତାହେଲେ ଆପଣା ଆପଣାକୁ ପ୍ରବଞ୍ଚନା କରୁ, ପୁଣି ଆମମାନଙ୍କଠାରେ ସତ୍ୟ ନାହିଁ। ପ୍ରିୟ ବନ୍ଧୁ, ଯଦି ସେହି ସତ୍ୟ ଆପଣଙ୍କଠାରେ ନାହିଁ, ତାହେଲେ ଆପଣ ନିଶ୍ଚିତ ଭାବେ ମିଥ୍ୟାବାଦୀ ହେବେ। ଜଣେ ଖ୍ରୀଷ୍ଟ ବିଶ୍ୱାସୀର ଦୁଇଟି ସ୍ୱଭାବ ରହିଅଛି, ପୁରାତନ ସ୍ୱଭାବ ଓ ନୂତନ ସ୍ୱଭାବ। ଏହା ହିଁ ପ୍ରଭୁ ଯୀଶୁ ସେହି ନିକୋଦିମକୁ କହନ୍ତି, ଯେତେବେଳେ ସେ କହନ୍ତି, ମାଂସରୁ ଯାହା ଜାତ ତାହା ମାଂସ ଓ ଆତ୍ମାରୁ ଯାହା ଜାତ ତାହା ଆତ୍ମା। ଜଣେ ବିଶ୍ୱାସୀର ତଥାପି ସେହି ପୁରାତନ ସ୍ୱଭାବ ତାହା ମଧ୍ୟରେ ରହିଥାଏ ଓ ସେ ତାହାକୁ ଏହି ଜୀବନରୁ କେବେ ହେଲେ ବାହାର କରିଦେଇପାରିବ ନାହିଁ। ଏହି ଦୁଇଟି ସ୍ୱଭାବ ନେଇ ପାଉଲ ରୋମିଓ ପତ୍ରର ଶେଷାଂଶରେ ପ୍ରକାଶ କରନ୍ତି। ଏହା ହିଁ ତାହାଙ୍କର ବ୍ୟକ୍ତିଗତ ଅନୁଭୂତି ଥିଲା ଓ ଆଜି ଅନେକ ଖ୍ରୀଷ୍ଟ ବିଶ୍ୱାସୀଙ୍କର ମଧ୍ୟ ସେହି ଅନୁଭୂତି ରହିଅଛି। ଶରୀର ଆତ୍ମାଙ୍କ ବିରୁଦ୍ଧରେ ଯୁଦ୍ଧ କରେ ଓ ଆତ୍ମା ଶରୀରର ବିରୁଦ୍ଧରେ ଯୁଦ୍ଧ କରେ, ଫଳତଃ ସେମାନେ ଯାହା କରିବାକୁ ଇଚ୍ଛା କରନ୍ତି ତାହା କରିପାରନ୍ତି ନାହିଁ। ସେହି ନୂତନ ସ୍ୱଭାବ ପୁରାତନ ସ୍ୱଭାବ ବିରୁଦ୍ଧରେ ଯୁଦ୍ଧ କରେ, ସେମାନେ ପରସ୍ପର ମଧ୍ୟରେ ବିରୋଧ କରନ୍ତି, ସେମାନେ ପରସ୍ପର ସହିତ ଯୁଦ୍ଧ କରନ୍ତି। ଆପଣ କ'ଣ କେବେ ନିଜ ଜୀବନରେ ତାହା ଅନୁଭବ କରିଛନ୍ତି କି? ନିଶ୍ଚୟ ଅନୁଭବ କରିଥିବେ। ଅନେକ ସମୟରେ ଆମେ ଈଶ୍ୱରଙ୍କର ଉପାସନା କରିବାକୁ ଚାହୁଁ, ପ୍ରାର୍ଥନାରେ ସମୟ ବିତାଇବାକୁ ଚାହୁଁ, ତାହାଙ୍କର ହେବାକୁ ଚାହୁଁ, ମାତ୍ର ଅନେକ ସମୟରେ ଆମେ ଈଶ୍ୱରଙ୍କଠାରୁ ଦୂରବର୍ତ୍ତୀ ଜୀବନଯାପନ କରୁ, ତାହାଙ୍କ ବିଷୟରେ ଅମନୋଯୋଗୀ ହେଉ, ତାହାଙ୍କର ବାକ୍ୟ ଶୁଣିଲେ ମଧ୍ୟ ନ ଶୁଣିଲା ପରି ହେଉ, ବିଶ୍ୱାସରେ ଦୁର୍ବଳ ହୋଇଯାଉ ଓ ଯେଉଁ ଉତ୍ତମ କାର୍ଯ୍ୟ କରିବାକୁ ଚାହୁଁ ତାହା କରିପାରିନଥାଉ, ମାତ୍ର ଯେଉଁ କାର୍ଯ୍ୟ କରିବାକୁ ନ ଚାହୁଁ ତାହା ହିଁ କରିଥାଉ। ଏହି ଅନୁଭୂତି ପାଉଲଙ୍କର ଥିଲା ଓ ଆଜି ମଧ୍ୟ ଅନେକ ଖ୍ରୀଷ୍ଟ ବିଶ୍ୱାସୀ ଏହିପରି ଅନୁଭୂତି ମଧ୍ୟ ଦେଇ ଗତି କରନ୍ତି। ଅଠରପଦରେ ଲେଖା ଅଛି, କିନ୍ତୁ ଯଦି ତୁମେମାନେ ଆତ୍ମାଙ୍କ ଦ୍ୱାରା ପରିଚାଳିତ ହୁଅ, ତେବେ ବ୍ୟବସ୍ଥାର ଅଧୀନ ନୁହଁ। ପବିତ୍ର ଆତ୍ମାଙ୍କ ଦ୍ୱାରା ଚାଳିତ ହେବା ଦ୍ୱାରା ଖ୍ରୀଷ୍ଟ ବିଶ୍ୱାସୀ ଆତ୍ମିକ ଜୀବନର ଉଚ୍ଚତର ସୋପାନରେ ପହଞ୍ଚିବା ନିମନ୍ତେ ସମର୍ଥ ହୋଇଥାଏ, ଯାହାକି ବ୍ୟବସ୍ଥା ପାଳନ ଦ୍ୱାରା ସାଧିତ ହେବା ଅସମ୍ଭବ। ବର୍ତ୍ତମାନ ପାଉଲ ସ୍ପଷ୍ଟ ଭାବେ ସେହି ଶାରୀରିକ କାର୍ଯ୍ୟଗୁଡ଼ିକ କ'ଣ ତାହା ଜଣାଇଦେବାକୁ ଯାଉଅଛନ୍ତି। ପାଞ୍ଚ ପର୍ବର 19-21 ପଦ ମଧ୍ୟରେ ଏହିପରି ଲେଖା ଅଛି, ଶରୀରର କାର୍ଯ୍ୟଗୁଡ଼ାକ ତ ସ୍ପଷ୍ଟ ରୂପେ ଜଣା, ବ୍ୟଭିଚାର, ଅଶୁଚିତା, କାମୁକତା, ପ୍ରତିମା ପୂଜା, କୁହୁକ, ଶତ୍ରୁତା, ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ, ଈର୍ଷା, ମତତା, ରଙ୍ଗରସ ଇତ୍ୟାଦି ପ୍ରକାର କର୍ମଗୁଡ଼ାକ। ମୁଁ ପୂର୍ବରେ ଯେପରି ତୁମମାନଙ୍କୁ କହିଥିଲି, ସେହିପରି ଆଗରୁ କହୁଅଛି ଯେ ଯେଉଁମାନେ ଏହିସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ। ଏହି ସମସ୍ତ ଶାରୀରିକ କାର୍ଯ୍ୟଗୁଡ଼ିକୁ ଆମେ ଚାରିଭାଗରେ ବିଭକ୍ତ କରିପାରିବା, ଦେହଭୋଗ ସମ୍ପର୍କୀୟ ପାପ, ଧର୍ମ ସମ୍ବନ୍ଧୀୟ ପାପ, ସାମାଜିକ ପାପ ଓ ବ୍ୟକ୍ତିଗତ ପାପ। ଦେହଭୋଗ ସମ୍ପର୍କୀୟ ପାପ ମଧ୍ୟରେ ବ୍ୟଭିଚାର, ଅଶୁଚିତା, କାମୁକତା ଏହି ସମସ୍ତ ପାପ ଅନ୍ତର୍ଭୁକ୍ତ। ସେହିପରି ଧର୍ମ ସମ୍ବନ୍ଧୀୟ ପାପ ମଧ୍ୟରେ ପ୍ରତିମା ପୂଜା, କୁହୁକ, ଶତ୍ରୁତା ଅନ୍ତର୍ଭୁକ୍ତ। ସାମାଜିକ ପାପ ମଧ୍ୟରେ ବିବାଦ, ଦ୍ୱେଷ, କ୍ରୋଧ, ସ୍ୱାର୍ଥପରତା, ଦଳଭେଦ, ମତଭେଦ ଓ ଈର୍ଷା ପ୍ରଭୃତି ଅନ୍ତର୍ଭୁକ୍ତ। ଆଉ ବ୍ୟକ୍ତିଗତ ପାପ ମଧ୍ୟରେ ମତ୍ତତା ଓ ରଙ୍ଗରସ ପ୍ରଭୃତି ଅନ୍ତର୍ଭୁକ୍ତ। ଏହି ସମସ୍ତ ପାପ ପ୍ରଭୃତି ଶରୀର ମଧ୍ୟରୁ ହିଁ ଉଦ୍ରେକ ହୋଇଥାଏ। ତେବେ ପାଉଲ ଏହିସବୁର ଏକ ତାଲିକା ଦେଇ ଶେଷରେ କହନ୍ତି, ଇତ୍ୟାଦି ପ୍ରକାର କର୍ମଗୁଡ଼ାକ, ଯାହାର ଅର୍ଥ ହେଉଛି ଆହୁରି ଅନେକ ଏହିପରି ପାପଗୁଡ଼ିକ ଅଛି ଯାହାକି ସେ ଦର୍ଶାଇ ପାରିଥାନ୍ତେ। ପାଉଲ କହନ୍ତି, ଯେଉଁମାନେ ଏହିସବୁ ପ୍ରକାର କର୍ମ କରନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, ଅର୍ଥାତ୍ ଯେଉଁମାନେ ନିରନ୍ତର ସେହିସବୁ ଶାରୀରିକ ପାପକର୍ମରେ ଲିପ୍ତ ରହନ୍ତି ସେମାନେ ଈଶ୍ୱରଙ୍କ ରାଜ୍ୟର ଅଧିକାରୀ ହେବେ ନାହିଁ, କିନ୍ତୁ ଯେଉଁମାନେ ବାସ୍ତବରେ ଈଶ୍ୱରଙ୍କ ସନ୍ତାନ ସେମାନେ ଏହିପରି ପାପରେ ଯଦିଓ ପଡ଼ିଯାଇ ପାରନ୍ତି, ମାତ୍ର ସେମାନେ ସେହି ପାପରେ ଜୀବନ ବିତାଇ ପାରିବେ ନାହିଁ, ସେମାନେ ଯେପରି ହେଲେ ତହିଁରୁ ବାହାରି ଆସିବେ। ମାତ୍ର ଯଦି ସେ ସେହି ପାପରେ ଜୀବନ ଅତିବାହିତ କରେ, ତାହେଲେ ସେ ନିଜର ଜୀବନ ପ୍ରତି ବିନାଶ ଆଣେ ଓ ଏହାର ଅର୍ଥ ସେ ଈଶ୍ୱରଙ୍କ ସନ୍ତାନ ନୁହେଁ। ପ୍ରିୟ ବନ୍ଧୁ, ଜଣେ ଖ୍ରୀଷ୍ଟ ବିଶ୍ୱାସୀ ଏହି ଶାରୀରିକ ପାପ ପ୍ରବୃତ୍ତିର ଶିକାର ହୋଇପାରେ, ମାତ୍ର ସେ ସେହି ପାପରେ ଜୀବନ ବିତାଇବାକୁ ପସନ୍ଦ କରିବ ନାହିଁ, ସେ ତହିଁରୁ ବାହାରି ଆସିବା ନିମନ୍ତେ ଚେଷ୍ଟା କରିବ। ତାହା ହିଁ ପ୍ରଭୁ ଯୀଶୁ ସେହି ଅପବ୍ୟୟୀ ପୁତ୍ରର ଦୃଷ୍ଟାନ୍ତ ମଧ୍ୟ ଦେଇ ପ୍ରକାଶ କରିଦେଇଛନ୍ତି। ବର୍ତ୍ତମାନ ପାଉଲ ଆତ୍ମାଙ୍କ ଫଳ ବିଷୟ ନେଇ ଏକ ତାଲିକା ପ୍ରଦାନ କରନ୍ତି। ତେବେ ଏହି ଆତ୍ମାଙ୍କ ଫଳ ଓ ଶରୀରର କାର୍ଯ୍ୟ ମଧ୍ୟରେ ଏକ ଭିନ୍ନତା ଲକ୍ଷ୍ୟ କରନ୍ତୁ। ଶରୀରର କାର୍ଯ୍ୟଗୁଡ଼ିକ ଯାହାକି ଆପଣ କରନ୍ତି, ଦଶ ଆଜ୍ଞା ଦିଆଯାଇଥିଲା ଏହି ଶରୀରର କାର୍ଯ୍ୟଗୁଡ଼ିକୁ ଆୟତ୍ତାଧୀନ କରିବା ପାଇଁ ବା ତାହାକୁ ବଶରେ ରଖିବା ପାଇଁ, କିନ୍ତୁ ବର୍ତ୍ତମାନ ଖ୍ରୀଷ୍ଟ ବିଶ୍ୱାସରେ ଜୀବନ ସେହି ଆତ୍ମାଙ୍କ ଫଳ ଧାରଣ କରିବାକୁ ଅଛି ବା ସେହି ଫଳ ଉତ୍ପନ୍ନ କରିବାକୁ ଅଛି। ତେବେ ଦେଖନ୍ତୁ ପାଞ୍ଚ ପର୍ବର ବାଇଶ ଓ ତେଇଶ ପଦରେ ଲେଖା ଅଛି, କିନ୍ତୁ ଆତ୍ମାଙ୍କ ଫଳ ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ, ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। କିନ୍ତୁ ବର୍ତ୍ତମାନ ପ୍ରଶ୍ନ ଆସେ ଯେ ଏହି ଆତ୍ମାଙ୍କ ଫଳ ଆମେ କିପରି ଧାରଣ କରିପାରିବା। ଯୋହନ ପନ୍ଦର ପର୍ବରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଆତ୍ମାଙ୍କ ଫଳ ବିଷୟ ନେଇ ପ୍ରକାଶ କରନ୍ତି। ସେ କହନ୍ତି ଯେ ତାହାଙ୍କ ବିନା ଆମମାନେ କିଛି କରିପାରିବା ନାହିଁ, ଅର୍ଥାତ୍ ତାହାଙ୍କ ବିନା ଆମମାନେ ଫଳ ଫଳିପାରିବା ନାହିଁ। ଆଉ ସେହି ଫଳ ସେ ଆମମାନଙ୍କ ଜୀବନରୁ ଆଶା କରନ୍ତି। ସେ ଚାହାନ୍ତି ଆମେ ଯେପରି ଫଳ ଫଳୁ, ଅଧିକ ଫଳ ଫଳୁ ଓ ପ୍ରଚୁର ଫଳ ଫଳୁ। ସେହି ବିହନ ବୁଣାଳୀର ଦୃଷ୍ଟାନ୍ତ ମଧ୍ୟ ଦେଇ ସେ ସେହି ବିହନ ବିଷୟ ନେଇ କହନ୍ତି ଯେ ତାହା ତିରିଶ ଗୁଣ, ଷାଠିଏ ଗୁଣ ଓ ଶହେ ଗୁଣ ଫଳ ଫଳିଲା, କାରଣ ସେ ଚାହାନ୍ତି ଆମେ ଯେପରି ପ୍ରଚୁର ଫଳ ଫଳୁ। ବର୍ତ୍ତମାନ ସେହି ଆତ୍ମାଙ୍କ ଫଳ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ପ୍ରଭୁ ଯୀଶୁଙ୍କ ଦ୍ୱାରା ପ୍ରତ୍ୟେକ ଖ୍ରୀଷ୍ଟ ବିଶ୍ୱାସୀଙ୍କ ଜୀବନରେ ଉତ୍ପନ୍ନ ହେଉଅଛି। ସେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନ ମଧ୍ୟ ଦେଇ ତାହାଙ୍କର ଜୀବନଯାପନ କରିବାକୁ ଚାହାନ୍ତି। ସେ ଖ୍ରୀଷ୍ଟ ବିଶ୍ୱାସୀର ଜୀବନକୁ ସେହି ଆତ୍ମିକ ଫଳରେ ଫଳବାନ କରନ୍ତି। ତେଣୁକରି ଏହି କାରଣରୁ ମୁଁ କହେ ଯେ ଆମେ ଖ୍ରୀଷ୍ଟୀୟ ଜୀବନଯାପନ କରିପାରିବା ନାହିଁ, ମାତ୍ର ସେ ଆମମାନଙ୍କ ମଧ୍ୟ ଦେଇ ସେହି ଜୀବନଯାପନ କରନ୍ତି। ଆପଣ ତାହାଙ୍କୁ ନିଜ ଜୀବନରେ କାର୍ଯ୍ୟସାଧନ କରିବା ନିମନ୍ତେ ଓ ବାସ କରିବା ନିମନ୍ତେ ସୁଯୋଗ ଦେବା ଆବଶ୍ୟକ, କାରଣ ସେ ଆମମାନଙ୍କ ମଧ୍ୟ ଦେଇ ସେହି ଜୀବନଯାପନ କରିବାକୁ ଚାହାନ୍ତି। କାରଣ କୌଣସି ଖ୍ରୀଷ୍ଟ ବିଶ୍ୱାସୀ ନିଜରୁ ସେହି ଖ୍ରୀଷ୍ଟୀୟ ଜୀବନଯାପନ କରିବା ନିମନ୍ତେ ସମର୍ଥ ହୋଇପାରିବ ନାହିଁ। ସେହି ପୁରାତନ ସ୍ୱଭାବ ତାହାକୁ ସେହି ଫଳ ଉତ୍ପନ୍ନ କରାଇବାରେ ସହାୟକ ହୋଇପାରିବ ନାହିଁ। ତାଛଡ଼ା ପାଉଲ ଏହି ବିଷୟ ସେହି ରୋମିଓ ସାତ ପର୍ବର ଅଠର ପଦରେ ସ୍ୱଷ୍ଟ ଭାବେ ପ୍ରକାଶ କରିଦିଅନ୍ତି ଯେ ସେହି ନୂତନ ସ୍ୱଭାବର ମଧ୍ୟ ଏହି ଫଳ ଧାରଣ କରିବା ନିମନ୍ତେ ଶକ୍ତି ନାହିଁ, କାରଣ ସେ ନିଜର ଅନୁଭୂତି ମଧ୍ୟ ଦେଇ ଜାଣିବାକୁ ପାରନ୍ତି ଯେ କାରଣ ମୋଠାରେ ଅର୍ଥାତ୍ ମୋ ଶରୀରରେ ଯେକୌଣସି ଉତ୍ତମ ବିଷୟ ବାସ କରେ ନାହିଁ, ଏହା ମୁଁ ଜାଣେ। ଯେଣୁ ମୁଁ ଇଚ୍ଛା କରିପାରୁଅଛି, କିନ୍ତୁ ଯାହା ଉତ୍ତମ ତାହା କରିବା ନିମନ୍ତେ ମୋହର ସାମର୍ଥ୍ୟ ନାହିଁ, ତାହା ହିଁ ଆମମାନଙ୍କର ସମସ୍ୟା। ଏହା ଆମମାନଙ୍କ ନିଜର ଶକ୍ତିର ବାହାରେ, ଆମେ ନିଜର ଶକ୍ତି ବା ଚେଷ୍ଟା କିମ୍ବା ଉଦ୍ୟମରେ ସେହିପରି ଜୀବନଯାପନ କରିପାରିବା ନାହିଁ, ମାତ୍ର ସେହି ପବିତ୍ର ଆତ୍ମାଙ୍କ ସହାୟତାରେ ସାଧନ କରିପାରିବା। କିନ୍ତୁ ସେହି ପବିତ୍ର ଆତ୍ମାଙ୍କୁ କିପରି ଆମମାନେ ନିଜ ହୃଦୟରେ ବା ଜୀବନରେ କାର୍ଯ୍ୟସାଧନ କରିବା ନିମନ୍ତେ ଅନୁମତି ତଥା ସୁଯୋଗ ଦେଇପାରିବା, ସେହି ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ ହେଲେ ଏହି ସମସ୍ତ ବିଷୟ ସାଧିତ ହୋଇପାରିବ। ଯୋହନ ପନ୍ଦର ପର୍ବର ଚାରିପଦରେ ପ୍ରଭୁ ଯୀଶୁ ଏହିପରି କହନ୍ତି, ମୋଠାରେ ରୁହ, ସେଥିରେ ମୁଁ ତୁମମାନଙ୍କଠାରେ ରହିବି। ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମେମାନେ ମଧ୍ୟ ମୋଠାରେ ନ ରହିଲେ ଫଳ ଫଳିପାର ନାହିଁ। ତେଣୁ ସେହି ଫଳ ପ୍ରଭୁ ଯୀଶୁଖ୍ରୀଷ୍ଟ ପବିତ୍ର ଆତ୍ମାଙ୍କ ମଧ୍ୟ ଦେଇ ଆମମାନଙ୍କ ଜୀବନରେ ଉତ୍ପନ୍ନ କରାନ୍ତି। ଆମମାନଙ୍କୁ ସେହି ପବିତ୍ର ଆତ୍ମାଙ୍କର ବଶୀଭୂତ ହୋଇ ରହିବାକୁ ହେବ ଓ ତାହାଙ୍କୁ ଆମ ଜୀବନରେ କାର୍ଯ୍ୟସାଧନ କରିବା ନିମନ୍ତେ ସୁଯୋଗ ଦେବାକୁ ହେବ। ତାହେଲେ ସେ ଆମମାନଙ୍କ ଜୀବନରେ ତାହା ସାଧନ କରିପାରିବେ, କାରଣ ତାହା ଆତ୍ମାଙ୍କ ଫଳ ଓ ଆତ୍ମା ହିଁ ସାଧନ କରନ୍ତି। କିନ୍ତୁ ଖ୍ରୀଷ୍ଟ ବିଶ୍ୱାସୀ ଏକ ମାଧ୍ୟମ ମାତ୍ର। ତେଣୁ ଆପଣ ଦେଖନ୍ତୁ, ବୃକ୍ଷ ଯେଉଁ ଫଳ ଜାତ କରେ ତାହା ନିଜ ଉଦ୍ୟମରେ ନୁହେଁ। ଯଦିଓ ବୃକ୍ଷ ଫଳ ଧାରଣ କରେ, ମାତ୍ର ତହିଁର ଶାଖା ପ୍ରଶାଖ ସବୁ ସୂର୍ଯ୍ୟରଶ୍ମି ଓ ବୃଷ୍ଟି ପ୍ରତି ନିଜ ନିଜକୁ ଖୋଲି ଦିଅନ୍ତି। ଏହାପରେ ବୃକ୍ଷ ବଉଳ ଧାରଣ କରେ ଓ ଏହି ବଉଳ ମଧ୍ୟରୁ ଛୋଟ ଛୋଟ ସବୁଜ ଫଳ ଜାତ ହୁଏ ଓ ଏହା ବଢ଼େ, ଆଉ ତାପରେ ପକ୍ୱ ଫଳରେ ପରିଣତ ହୁଏ। ଆଉ ଏକ ବିଷୟ ଯାହାକି ମୁଁ ଲକ୍ଷ୍ୟ କରିଅଛି, ଆଉ ତାହା ହେଉଛି ଶାଖା ପ୍ରଶାଖା କେବେ ହେଲେ ବୃକ୍ଷର ଗଣ୍ଡିକୁ ପରିତ୍ୟାଗ କରନ୍ତି ନାହିଁ। ପ୍ରଭୁ ଯୀଶୁ ମଧ୍ୟ କହନ୍ତି, ଶାଖା ଯେପରି ଦ୍ରାକ୍ଷାଲତାରେ ନ ରହିଲେ ନିଜରୁ ଫଳ ଫଳିପାରେ ନାହିଁ, ସେହିପରି ତୁମେମାନେ ମଧ୍ୟ ମୋଠାରେ ନ ରହିଲେ ଫଳ ଫଳିପାର ନାହିଁ, ଯାହାକି ଯୋହନ ପନ୍ଦର ପର୍ବର ଚାରିପଦରେ ଲେଖା ଅଛି। ତେଣୁ ଆମମାନଙ୍କର ସମସ୍ୟା ହେଉଛି ଯେ ଆମେମାନେ ଜୀବନ୍ତ ବଳି ସ୍ୱରୂପେ ନିଜକୁ ଈଶ୍ୱରଙ୍କ ଉଦ୍ଦେଶ୍ୟରେ ଉତ୍ସର୍ଗ କରୁ, ମାତ୍ର ଯେତେବେଳେ ସେହି ବେଦୀ ଉତ୍ତପ୍ତ ହୁଏ ସେତେବେଳେ ଆମମାନେ ଦୂରେଇ ଯାଇଥାଉ। କିନ୍ତୁ ଆମେ ଯଦି ଫଳ ଧାରଣ କରିବାକୁ ଚାହୁଁ, ତାହେଲେ ଆମମାନଙ୍କୁ ଖ୍ରୀଷ୍ଟଙ୍କଠାରେ ସଂଯୁକ୍ତ ହେବାକୁ ହେବ। ପାଉଲ ଫଳ ଧାରଣ କରିବାର ନିୟମ ପ୍ରକାଶ କରୁଅଛନ୍ତି ଯେପରି ଆମେ ଏହା ବୁଝିପାରୁ। ଫଳ ବସତା ସ୍ୱୀକାର କରିବା ଦ୍ୱାରା ଜାତ ହୋଇଅଛି, ତେଣୁକରି ଆମମାନଙ୍କୁ ପବିତ୍ର ଆତ୍ମାଙ୍କର ବସତା ସ୍ୱୀକାର କରିବାକୁ ଅଛି, ଯିଏକି ଆମମାନଙ୍କ ମଧ୍ୟରେ ବାସ କରନ୍ତି। ପବିତ୍ର ଆତ୍ମା ଫଳ ଧାରଣ କରିବାକୁ ଚାହାନ୍ତି, ଆଉ ଏହାକୁ ଆତ୍ମାଙ୍କ ଫଳ ବୋଲି କୁହାଯାଏ। ତେଣୁ ଆପଣ ଦେଖନ୍ତୁ, ସେହି ଫଳଗୁଡ଼ିକ ଅନେକ, ମାତ୍ର ଏହାକୁ ଏକ ବଚନରେ ଉପସ୍ଥାପିତ କରାଯାଏ, ଆତ୍ମାଙ୍କ ଫଳ, କିନ୍ତୁ ଫଳଗୁଡ଼ିକ ବୋଲି କୁହାଯାଏ ନାହିଁ। ତେଣୁ ଏହା ପ୍ରକାଶ କରେ ଯେ ପ୍ରେମ ହେଉଛି ଆତ୍ମାଙ୍କ ପ୍ରାଥମିକ ଫଳ ଓ ଏହାର ଡେମ୍ଫରୁ ଅନ୍ୟାନ୍ୟ ଫଳଗୁଡ଼ିକ ବାହାରିଅଛି, କାରଣ ପ୍ରେମ ସର୍ବଶ୍ରେଷ୍ଠ ତଥା ଉତ୍କୃଷ୍ଟ। ପାଉଲ ପ୍ରଥମ କରନ୍ଥୀୟ 13 ପର୍ବର ପ୍ରଥମ ପଦରେ ଏହିପରି କହନ୍ତି, ଯଦି ମୁଁ ମନୁଷ୍ୟମାନଙ୍କ ଓ ଦୂତମାନଙ୍କ ଭାଷାରେ କଥା କହେ କିନ୍ତୁ ମୋହର ପ୍ରେମ ନଥାଏ, ତେବେ ମୁଁ ଶବ୍ଦକାରକ ଘଣ୍ଟା କିମ୍ବା ଝମଝମ୍ ଶବ୍ଦକାରୀ କରତାଳ ସ୍ୱରୂପ ହୋଇଅଛି। ଏହି 13 ପର୍ବଟି ଆତ୍ମାଙ୍କ ଦାନଗୁଡ଼ିକ ନେଇ ପ୍ରକାଶ କରେ, ଯାହାକି ଆତ୍ମାଙ୍କ ଫଳ ବିନା ବ୍ୟବହୃତ ହେବା ମୂଲ୍ୟହୀନ। ସେହି ଆତ୍ମାଙ୍କ ଫଳ ଏଠାରେ ପ୍ରେମ ବୋଲି ପ୍ରକାଶ କରାଯାଏ। ଆପଣ ପ୍ରଭୁଙ୍କ ନିମନ୍ତେ ସବୁକିଛି କରିପାରନ୍ତି, ଆପଣ ଅନେକ କିଛି ଦାନ ପାଇଥାଇପାରନ୍ତି, ମାତ୍ର ଆପଣଙ୍କ ମଧ୍ୟରେ ଯଦି ସେହି ଆତ୍ମାଙ୍କ ଫଳ ପ୍ରେମ ନାହିଁ, ତାହେଲେ ଆପଣ ଯାହା କିଛି କରିବେ ବା ଯାହା କିଛି କରନ୍ତୁ ନା କାହିଁକି, ତାହା ମୂଲ୍ୟହୀନ। ପ୍ରିୟ ବନ୍ଧୁ, ସମସ୍ତ ବିଷୟ ଏହି ଗୋଟିଏ ଶବ୍ଦରେ ସିଦ୍ଧ ହୁଏ, ଆଉ ତାହା ହେଉଛି ପ୍ରେମ। ତେବେ ଦେଖନ୍ତୁ, ପ୍ରଥମ କରନ୍ଥୀୟ 13 ପର୍ବରେ ପାଉଲ ଆଉ ଏକ ବିଷୟ କହନ୍ତି, ଆଉ ତାହା ହେଉଛି ପ୍ରେମ କେବେ ହେଲେ ନିଜର ସ୍ୱାର୍ଥ ଚେଷ୍ଟା କରେ ନାହିଁ। ପ୍ରେମ ସଦାବେଳେ ଅନ୍ୟର ନିମନ୍ତେ କିଛି କରେ। ଏକ ଦାନ ସଦାସର୍ବଦା ବିଶ୍ୱାସୀ ମଣ୍ଡଳୀ ମଧ୍ୟରେ ବ୍ୟବହୃତ ହେବା ଆବଶ୍ୟକ। ଏହା ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀଙ୍କ ପ୍ରତି ପବିତ୍ର ଆତ୍ମାଙ୍କର ଏକ ପ୍ରକାଶନ। ସମସ୍ତ ଖ୍ରୀଷ୍ଟ ବିଶ୍ୱାସୀମାନଙ୍କର ଏକ ଦାନ ରହିଅଛି, ଆଉ ଏହା ଖ୍ରୀଷ୍ଟ ବିଶ୍ୱାସୀ ମଣ୍ଡଳୀର ଉପକାର ନିମନ୍ତେ ବ୍ୟବହୃତ ହେବା ଆବଶ୍ୟକ। ମୋର ଆଖି ମୋର ଶରୀରର ଅବଶିଷ୍ଟ ଅଙ୍ଗପ୍ରତ୍ୟଙ୍ଗର ଉପକାର ନିମନ୍ତେ କାର୍ଯ୍ୟ କରେ। ତାହା ମୋର ଶରୀରକୁ ଠିକ୍ ମାର୍ଗରେ ପରିଚାଳିତ କରେ। ତାହା ଅତି ଗୁରୁତ୍ୱପୂର୍ଣ୍ଣ। ମୁଁ ଅନୁମାନ କରିପାରିବି ନାହିଁ ଯେ ମୋର ଚକ୍ଷୁ ମୋର ଶରୀରରୁ ବାହାରି ଯାଇ କହିବ, ମୁଁ ଚତୁଃପାର୍ଶ୍ୱକୁ ଦୃଷ୍ଟି କରିବାକୁ ଚାହେଁ ଆଉ ତୁମ୍ଭର ପାଦ କ୍ଲାନ୍ତ ହୋଇଯାଏ, ତେଣୁ ମୁଁ ତୁମକୁ କିଛି ସମୟ ନିମନ୍ତେ ଛାଡ଼ିଦେବାକୁ ଯାଉଅଛି। କିନ୍ତୁ ଆଖି କେବେ ତାହା କରେ ନାହିଁ। ତେଣୁ ଆମେ ଜାଣି ରଖିବା ଆବଶ୍ୟକ, ଯେକୌଣସି ଦାନ ପବିତ୍ର ଆତ୍ମାଙ୍କ ଫଳ ବିହୁନେ ବ୍ୟବହୃତ ହୋଇପାରିବ ନାହିଁ, ଆଉ ସେହି ଫଳ ହେଉଛି ପ୍ରେମ। ଯୋହନ 15 ପର୍ବରେ ପ୍ରଭୁ ଯୀଶୁ ଏହି ପ୍ରକାର ଫଳ ବିଷୟରେ କହିଅଛନ୍ତି, ଫଳଟି ହେଉଛି ଆତ୍ମାଙ୍କ ଫଳ। ତେବେ ଆତ୍ମାଙ୍କ ଫଳ ହେଉଛି ପ୍ରେମ, ଆନନ୍ଦ, ଶାନ୍ତି, ଦୀର୍ଘ ସହିଷ୍ଣୁତା, ପରୋପକାରିତା, ଭଦ୍ରତା, ବିଶ୍ୱସ୍ତତା, ମୃଦୁତା ଓ ଆତ୍ମସଂଯମ। ଏହି ସମସ୍ତ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ। ତେବେ ଏହି ଆତ୍ମାଙ୍କ ଫଳ ବିରୁଦ୍ଧରେ କୌଣସି ବ୍ୟବସ୍ଥା ନାହିଁ, କିମ୍ବା କୌଣସି ବ୍ୟବସ୍ଥା ଏହି ଫଳ ଉତ୍ପନ୍ନ କରାଇପାରେ ନାହିଁ। ଆପଣ ନିଜର ଚେଷ୍ଟା ବା ଉଦ୍ୟମରେ ଏହି ଫଳ ଧାରଣ କରିପାରିବେ ନାହିଁ, ଯେପର୍ଯ୍ୟନ୍ତ ସେହି ପବିତ୍ର ଆତ୍ମା ଆପଣଙ୍କର ଜୀବନକୁ ଅଧିକାର କରିନାହାନ୍ତି ବା ଆପଣ ତାହାଙ୍କୁ ଆପଣଙ୍କ ଜୀବନରେ କାର୍ଯ୍ୟସାଧନ କରିବା ନିମନ୍ତେ ସୁଯୋଗ ଦେଇନାହାନ୍ତି, ସେପର୍ଯ୍ୟନ୍ତ ଆପଣ ସେହି ଫଳ ଧାରଣ କରିବା ନିମନ୍ତେ ସକ୍ଷମ ହୋଇପାରିବେ ନାହିଁ। କିନ୍ତୁ ସେ ତାହା ଆପଣଙ୍କ ଜୀବନ ଓ ମୋ ଜୀବନ ମଧ୍ୟ ଦେଇ ସାଧନ କରିବାକୁ ଚାହାନ୍ତି। ଆପଣ କେବେ ନିଜେ ନିଜକୁ ନମ୍ର କରିବା ନିମନ୍ତେ ଚେଷ୍ଟା କରିଅଛନ୍ତି? ଆପଣ ଯଦି ନମ୍ର ହେବାକୁ ଚେଷ୍ଟା କରି ଏହା ସାଧନ କରିଦିଅନ୍ତି, ତାହେଲେ ଆପଣ ତହି ନିମନ୍ତେ ନିଜକୁ ଗର୍ବ ଅନୁଭବ କରିବେ, ଆଉ ତାପରେ ଆପଣ ଆପଣଙ୍କର ନମ୍ରତାକୁ ହରାଇ ବସିବେ। କିଛି ସମୟ ନିମନ୍ତେ ଆସନ୍ତୁ ସେହି ଆତ୍ମାଙ୍କ ଫଳ ପ୍ରତି ଦୃଷ୍ଟି କରିବା। ଏହା ଖ୍ରୀଷ୍ଟ ବିଶ୍ୱାସୀମାନଙ୍କ ଜୀବନର ଚରିତ୍ର ଚିତ୍ରଣ କରିବା ଆବଶ୍ୟକ। କିନ୍ତୁ ପ୍ରଶ୍ନ ହେଉଛି, ଆମେ କ'ଣ ଆତ୍ମାଙ୍କ ଫଳ ଜାତ କରିପାରୁଛୁ କି? ବର୍ତ୍ତମାନ ଲକ୍ଷ୍ୟ କରିବାର ବିଷୟ ହେଉଛି ଯେ ଆପଣ ଯଦି ଜଣେ ଖ୍ରୀଷ୍ଟ ବିଶ୍ୱାସୀ, ତାହେଲେ ପ୍ରେମ ଆପଣଙ୍କ ହୃଦୟରେ ଓ ଜୀବନରେ ରହିବା ନିତାନ୍ତ ଆବଶ୍ୟକ। କିନ୍ତୁ ପ୍ରିୟ ବନ୍ଧୁ, ଆପଣଙ୍କ ଜୀବନରେ ଯଦି ଦେହଭୋଗ ସମ୍ପର୍କୀୟ ପାପ ରହିଅଛି, ତାହେଲେ ପ୍ରକୃତ ପ୍ରେମ କ'ଣ ତାହା ଆପଣ କେବେ ହେଲେ ଜାଣିପାରିବେ ନାହିଁ। ଆଜି ଅନେକ ଯୁବାଯୁବତୀମାନେ ଯୌନ ସଂସର୍ଗତା ବିଷୟରେ ଅଧିକ କିଛି ଜାଣନ୍ତି, ମାତ୍ର ସେମାନେ ପ୍ରକୃତ ପ୍ରେମ ସମ୍ପର୍କରେ କିଛି ଜାଣନ୍ତି ନାହିଁ। ପ୍ରେମ ହେଉଛି ଆତ୍ମାଙ୍କ ଫଳ, ଆଉ ଈଶ୍ୱର ଏହି ପ୍ରେମ ଜଣେ ସ୍ତ୍ରୀ ନିମନ୍ତେ ତାହାର ସ୍ୱାମୀକୁ ଦେବେ ଓ ସ୍ୱାମୀ ନିମନ୍ତେ ସ୍ତ୍ରୀକୁ ଦେବେ। ଆଉ ମୁଁ ଭାବୁନାହିଁ ଯେ କୌଣସି ବ୍ୟକ୍ତି ଦୁଇ ଜଣ ଖ୍ରୀଷ୍ଟ ବିଶ୍ୱାସୀ ପରସ୍ପରକୁ ପ୍ରେମ କରିବା ପରି ପ୍ରେମ କରିପାରିବ। ସେହିପରି ଆନନ୍ଦ ଏକ ଫଳ, ଯାହାକି ପ୍ରଭୁ ଯୀଶୁ ଚାହାନ୍ତି ଆପଣ ଯେପରି ଆପଣଙ୍କ ଜୀବନରେ ତାହା ଧାରଣ କରନ୍ତି। ସେ ଏହି ଜଗତକୁ ଆସିଲେ ଯେପରି ଆମେ ଆନନ୍ଦପ୍ରାପ୍ତ ହେଉ। ପ୍ରଥମ ଯୌହନ 1 ପର୍ବର 4 ପଦରେ ଲେଖା ଅଛି, ଆମମାନଙ୍କର ଆନନ୍ଦ ଯେପରି ପରିପୂର୍ଣ୍ଣ ହୁଏ, ଏଥିନିମନ୍ତେ ଆମମାନେ ଏହିସବୁ ଲେଖୁଅଛୁ। ପ୍ରିୟ ବନ୍ଧୁ, ଆଜି କ'ଣ ଆମ ଜୀବନରେ ସେହିପରି ଆନନ୍ଦ ଅଛି କି? ଯଦି ନାହିଁ, ତାହେଲେ କେଉଁ କାରଣରୁ ଆମେ ସେହି ଆନନ୍ଦ ଅନୁଭବ କରିପାରୁନାହୁଁ ତାହା ଆମମାନଙ୍କୁ ଜାଣିବାକୁ ହେବ। ଏଠାରେ ମୁଁ ଜାଗତିକ ବା କ୍ଷଣିକ ଆନନ୍ଦ ବିଷୟରେ କହୁନାହିଁ, ମାତ୍ର ଚିରସ୍ଥାୟୀ ଆନନ୍ଦ ବିଷୟରେ କହୁଅଛି, ଯାହାକି ଖ୍ରୀଷ୍ଟଙ୍କଠାରେ ଜଣେ ବିଶ୍ୱାସୀ ଅନୁଭବ କରେ। ଏହାପରେ ତୃତୀୟ ଫଳ ହେଉଛି ଶାନ୍ତି, ଈଶ୍ୱରଙ୍କ ଶାନ୍ତି। ଧର୍ମ ଆପଣଙ୍କୁ ଏହି ଶାନ୍ତି କେବେ ହେଲେ ଦେଇପାରିବ ନାହିଁ, କେବଳ ଯୀଶୁଖ୍ରୀଷ୍ଟ ଆପଣଙ୍କୁ ଏହି ଶାନ୍ତି ଦେଇପାରିବେ। ରୋମିଓ ପାଞ୍ଚ ପର୍ବର ପ୍ରଥମ ପଦରେ ଲେଖା ଅଛି, ଅତେ ବିଶ୍ୱାସ ଦ୍ୱାରା ଧାର୍ମିକ ଗଣିତ ହେବାରୁ ଆମ୍ଭେମାନେ ଆମମାନଙ୍କ ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ଦ୍ୱାରା ଈଶ୍ୱରଙ୍କ ସହିତ ଶାନ୍ତିରେ ଅଛୁ। ଆଉ ଏକ ଫଳ ହେଉଛି ଦୀର୍ଘ ସହିଷ୍ଣୁତା, ଯାହାକି ଧୈର୍ଯ୍ୟର ସହିତ ଦୀର୍ଘ ସମୟ ଧରି ସହ୍ୟ କରିବା। ଏହା ହେଉଛି ଏକ ଅଞ୍ଚଳ ଯେଉଁଠାରେ ମୁଁ କିଛି ସାହାଯ୍ୟ ଆବଶ୍ୟକ କରେ, ଆଉ କେବଳ ଈଶ୍ୱରଙ୍କ ଆତ୍ମା ହିଁ ଏହା ସାଧନ କରିପାରିବେ। ମୁଁ ଜାଣିବାକୁ ପାରିଲି ଯେ ମୁଁ ଏହା ନିଜେ ସାଧନ କରିପାରିବି ନାହିଁ। ସେହିପରି ଭଦ୍ରତା ମଧ୍ୟ ଏକ ଫଳ, ଯାହାର ଅର୍ଥ ହେଉଛି ଦୟାର ସହିତ ଆଚରଣ କରିବା। ସେହିପରି ପରୋପକାରିତା, ଯାହାର ଅର୍ଥ ହେଉଛି ଅନ୍ୟର ଉପକାର କରିବା। ଏହାପରେ ବିଶ୍ୱସ୍ତତା, ଆପଣ ଯଦି ଈଶ୍ୱରଙ୍କ ସନ୍ତାନ ତାହେଲେ ଆପଣ ବିଶ୍ୱସ୍ତ ହେବେ। ଆପଣ ଯଦି ବିବାହିତ ତାହେଲେ ଆପଣ ଆପଣଙ୍କ ସ୍ତ୍ରୀ ବା ସ୍ୱାମୀ ପ୍ରତି ବିଶ୍ୱସ୍ତ ରହିବେ। ଆପଣ ଯଦି ଜଣେ କର୍ମଚାରୀ ତାହେଲେ ଆପଣ ଆପଣଙ୍କ କାର୍ଯ୍ୟରେ ଓ ଆପଣଙ୍କର ଉପରିସ୍ଥଙ୍କ ପ୍ରତି ବିଶ୍ୱସ୍ତ ରହିବେ। ଆପଣ ଯଦି ମଣ୍ଡଳୀରେ ଜଣେ ସଭ୍ୟ ତାହେଲେ ଆପଣ ଆପଣଙ୍କର ମଣ୍ଡଳୀ ପ୍ରତି ମଧ୍ୟ ବିଶ୍ୱସ୍ତ ରହିବେ। ଆପଣ ଯେଉଁ କ୍ଷେତ୍ରରେ ଥାଆନ୍ତୁ ନା କାହିଁକି ଓ ଯାହା କରନ୍ତୁ ନା କାହିଁକି, ତାହେଲେ ବିଶ୍ୱସ୍ତ ରହିବେ। ଏହାପରେ ମୃଦୁତା ହେଉଛି ଏକ ଫଳ, ଏହାର ଅର୍ଥ ନୁହେଁ ଯେ କୋହଳ ହୋଇଯିବା ବା ଲଘୁ ହୋଇଯିବା। ଯେଉଁ ଦୁଇଜଣ ବ୍ୟକ୍ତି ପ୍ରକୃତିରେ ନମ୍ର ଥିଲେ ସେମାନେ ହେଲେ ମୂଷା ଓ ପ୍ରଭୁ ଯୀଶୁଖ୍ରୀଷ୍ଟ। ସମ୍ଭବତଃ ମୂଷାଙ୍କୁ ଆପଣ ନମ୍ରଶୀଳ ବୋଲି ଭାବି ନ ପାରନ୍ତି, ଯେତେବେଳେ ସେ ପର୍ବତରୁ ଓହ୍ଲାଇ ଲୋକମାନଙ୍କୁ ସୁବର୍ଣ୍ଣର ବାଛୁରୀକୁ ପୂଜା କରିବାର ଦେଖି ସେମାନଙ୍କ ପ୍ରତି ବିଚାର ବର୍ତ୍ତାଇଲେ, କିନ୍ତୁ ସେ ନମ୍ରଶୀଳ ବ୍ୟକ୍ତି ଥିଲେ। ସେହିପରି ପ୍ରଭୁ ଯୀଶୁ ଯେତେବେଳେ ମନ୍ଦିରରେ ମୁଦ୍ରା ବ୍ୟବସାୟୀମାନଙ୍କୁ ଦେଖି ସେମାନଙ୍କୁ ମନ୍ଦିରରୁ ବିତାଡ଼ିତ କଲେ, ସେତେବେଳେ କ'ଣ ସେ ନମ୍ର ଥିଲେ? ହଁ, ସେ ନମ୍ର ଥିଲେ। କାରଣ ମୃଦୁତାର ଅର୍ଥ ନୁହେଁ କୋହଳ ହୋଇଯିବା ବା ଦୁର୍ବଳ ହୋଇଯିବା। ମୃଦୁତାର ଅର୍ଥ ଯେ ଆପଣ ଈଶ୍ୱରଙ୍କ ଇଚ୍ଛା ସାଧନ କରିବେ, ଆଉ ତାହା ହେଉଛି ଆପଣ ଆପଣଙ୍କର ଇଚ୍ଛାକୁ ଈଶ୍ୱରଙ୍କ ଇଚ୍ଛା ସହିତ ସଂଯୁକ୍ତ କରିବାକୁ ଇଚ୍ଛା କରୁଅଛନ୍ତି। ଶେଷରେ ଆମେ ଆଉ ଏକ ଫଳ ଦେଖୁଛୁ, ଆଉ ତାହା ହେଉଛି ଆତ୍ମସଂଯମ, ଯାହାକି ଜଣେ ଖ୍ରୀଷ୍ଟ ବିଶ୍ୱାସୀ ପକ୍ଷେ ନିତାନ୍ତ ଆବଶ୍ୟକ। ପ୍ରିୟ ବନ୍ଧୁ, ଏହି ଆତ୍ମାଙ୍କ ଫଳ ମଧ୍ୟରୁ କୌଣସି ଫଳ ଆପଣ ଧାରଣ କରିପାରିଛନ୍ତି କି? ଆପଣଙ୍କ ଜୀବନରେ ଏହି ଆତ୍ମାଙ୍କ ଫଳ ମଧ୍ୟରୁ ଆପଣ କେଉଁ ଫଳଟି ଧାରଣ କରିପାରିଛନ୍ତି ତାହା ଜାଣିବା ନିମନ୍ତେ ଚେଷ୍ଟା କରନ୍ତୁ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ଆତ୍ମ ସମୀକ୍ଷାରେ ଜୀବନ ଦାନ କରନ୍ତୁ।
କରିବ ପାରି ମୋତେ ତେବେ ସମର୍ପି ନିଜକୁ ତୁମ ପାଦ ତଳେ, ସମର୍ପି ନିଜକୁ ତୁମ ପାଦ ତଳେ।
প্রিয় শ্রোতা, এই কার্যক্রম শুনিবার আপনার অশেষ ধন্যবাদ। এই কার্যক্রম আপনার কিপর লাগিলা ও কেউ বিষয়টি আপনার হৃদয়ক অধিক স্পর্শ করেছে তাহা লেখি জনাইলে আমি বিশেষ উপকৃত হব। যদি কিছু প্রশ্ন বা সন্দেহ থাকে তাহা পত্র মাধ্যমে অথবা টেলিফোন যোগে আমাকে জনাতু। আমার ঠিকনা পথ প্রদর্শিকা ট্রান্স ওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
ঠিকনাটি আউথরে শুনন্তু, পথ প্রদর্শিকা ট্রান্সওয়ার্ল্ড রেডিও ইন্ডিয়া, পোস্ট বক্স নম্বর 33, ভুবনেশ্বর 751001।
মোবাইল নম্বর 9777221415।
আমার ইমেল আড্রেসটি লিখে রাখন্তু, odia.ttb@radio882.com। তেবে আজি পাই এঠারে রাখুছু, নমস্কার।
পারদিসে কেনি জীব মু তোতে সমর্পি নিজকু তুম পাদ তলে, সমর্পি নিজকু তুম পাদ তলে। মহোদধি পারিবে জীবন সাগর তীরে, সন্ধ্যা আসই নেবে জীবন সাগর তীরে, সন্ধ্যা আসই নেবে বিগত দিনর কথা যেতে বসি মনে মনে বিগত দিনর কথা যেতে বসি মনে মনে ভাবে সমর্পি নিজকু তুম পাদ তলে, সমর্পি নিজকু।